ଆସିବିନି ତୋ ଚରଣେ ଥାଇ ଜୀବନର ଦୁଃଖ ତତେ ଜଣାଇବା ପାଇଁ
ତଥାପି ଡାକନ୍ତି ଲୋକେ କହିପାରେ।